ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଆଜି ହେଉଛି କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ବୁଧ ମାସର ଉଜ୍ଜଲପଖର ପଞ୍ଚମୀ ତିଥି ପଶ୍ଚିମ ଓଡ଼ିଶାର ଲୋକେ ନିଜ ନିଜର ଇଲାକାର ଦେ ଦେବତାଙ୍କ ରାଶି ଅନୁସାରେ ଧାରିଜ ଲଗନ୍ତି। ଦେ ଦେବତାଙ୍କୁ ନୂଆ ଲଗା ଲାଉଥିରୁ ନିଜର ଘରେ ନୂଆ ଖାଇବେ। ସମ୍ବଲପୁରର ଇଷ୍ଟଦେବୀ ମା ସମଲିଙ୍କଠାରେ ନୂଆ ଲଗାବାରକେ ସବୁ ପ୍ରକାରର ପ୍ରସ୍ତୁତି ସରିଛି। ସକାଳର 10:33 10:55 ଭିତରେ ମା ସମଲିଙ୍କଠାରେ ନବାନ୍ନ ଲଗାଯିବା। ସମଲିଙ୍କର୍ଣ୍ଣ ନୂଆ ଲାଗଲାଉଥିରୁ ଘରେ ଘରେ ନୂଆ ଖାଇସାରିଲା ପରେ ଲୋକେ ଦେ ଦେବତାଙ୍କର ଦର୍ଶନ କରବାର ସହିତ ବଡ଼ ସାନ ଯାହାକି ଯେନ୍ତା ମାଇନ୍ ସେ ହିସାବେ ଜୁହାର ଭେଟ୍ ହେବେ। ଉପରବେଲା ଗାଁ ସହର ସବୁନ ଜୁହାର ଭେଟ୍ କାର୍ଯ୍ୟକ୍ରମ ହେବା। ନୂଆଖାଇ ଲାଗି ପଶ୍ଚିମ ଓଡ଼ିଶାର ଗାଁ ନୁ ସହର ହେଇଛେ ଗହଲ ଚହଲ। ବାହାରେ କାମଧାମ ଆର୍ ପାଠ ପଢୁଥିବା ଲୋକେ ନିଜର ପରିବାର ସାଙ୍ଗେ ନୂଆ ଖାଇବାର୍କେ ଗଲାକାଇଲ ନୁ ଘରମାନଙ୍କୁ ପହଞ୍ଚି ଯାଇଛନ୍। ଗଲାକାଇଲ ଜାଗା ଜାଗା ନୂଆଖାଇ ହାଟ ବସିଥିବାର ବେଳେ ଘରମାନଙ୍କୁ ନୂଆଖାଇ ସାଜ ଯୁଗାଡ଼ ହୋଇସାରିଛେ। ଗାଁମାନଙ୍କୁ ଝାଙ୍କରମାନେ ଲୋକମାନଙ୍କର ଘରେ ନୂଆ ଧାନ ପହଞ୍ଚିଛନ୍। ସମ୍ବଲପୁର ପାଟନେଶ୍ୱରୀ ମନ୍ଦିରକେ ଭିଲ ନୂଆଖାଇ ଲାଗି ଗଲାକାଇଲ ସରିଆ ଧାନ ପହଞ୍ଚିଛେ। ଚାଷ ଆଉ ଚାଷୀର ଉନ୍ନତି, ସମକର ଖାଦ୍ୟ ସୁରକ୍ଷା, ବନ୍ଧୁମିଲନ ଆଉ ବଡ଼ବଡ଼ଖାମାନଙ୍କୁ ସମ୍ମାନ ଜଣାବାର ନୂଆଖାଇ ପର୍ବର ଖାସ୍ ବିଶେଷତ୍ୱ ଆଏ ବୋଲି ନୂଆଖାଇ ଅବସରରେ ଶୁଭେଚ୍ଛା ଜଣାଇକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଖାଇ ଅବସରରେ ସମ୍ବଲପୁର ସମଲେଇ ମନ୍ଦିରର ଶ୍ରୀ ପ୍ରଧାନ ମାଙ୍କର ଦର୍ଶନ କରବାର ସହିତ ଆଇଜ ନବାନ୍ନ ଖାଇବାର କାର୍ଯ୍ୟସୂଚୀ ରହିଛେ। ଏତାର ଛଡ଼ା ସହରର ଭିନ୍ ଭିନ୍ ଜାଗାନ ହେବାର୍କେ ଥିବା ନୂଆଖାଇ ଭେଟ୍ କାର୍ଯ୍ୟକ୍ରମ ଥିଭିଲ ମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛେ। ନୂଆଖାଇ ଅବସରରେ ଆଜି ପହପହ 5 ବଜେନୁ ସମଲେଇ ମନ୍ଦିରର ମାଙ୍କୁ ନୂଆ ବସ୍ତ୍ର ଓ ଅଳଙ୍କାରଥି ସୁସଜିତ କରାଯାଇଛି। ତାର ଉତରୁ ମଙ୍ଗଲ ଆଳତି କରାଯାଇଛି। ଏଥିଲାଗି ସକାଳବେଳା ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ସେନ୍ତା ମନ୍ଦିରର ନବାନ୍ନ ଲାଗି ଉତରୁ ମହା ଆଳତି କରାଯିବା। ମଇଦାନର 12:30 ଉତରୁ ଭକ୍ତମାନେ ମାଙ୍କର ଦର୍ଶନ କରିପାରିବେ। ଭକ୍ତମାନଙ୍କର ଲାଗି କାନିକା ଅନ୍ନଭୋଗ ଗେଟ୍ ନମ୍ବର 4 ପାଶେ ବଣ୍ଟାଯିବା ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍। ନୂଆଖାଇ ଲାଗି ବରଗଡ଼ ଜିଲ୍ଲା ଉଚ୍ଚମୁଖର ହୋଇଛି। ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରଙ୍କଠାରେ ଧାରିଜ ଲଗନ ଅନୁସାରେ ସକାଳର 10:23 10:37 ଭିତରେ ନବାନ୍ନ ଲଗାଯିବା। ତାର ଉତରୁ ସାଧାରଣ ଲୋକେ ନିଜର ଇଷ୍ଟ ଦେବାଦେବୀଙ୍କୁ ନୂଆ ଲଗେଇକରି ନୂଆଖାଇ ତିହାର ମାନବେ। ନୂଆପଡ଼ା ଜିଲ୍ଲା ଖରିଆର ରାଜପରିବାର ତରଫୁ ଗଡ଼ରକ୍ଷୀ ଦେବୀ ରକ୍ତାମ୍ବରୀ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରଙ୍କ ନୂଆଖାଇ ତିହାର ପାଳିତ ହୋଇଯାଇଛି। ସାରା ପଶ୍ଚିମ ଓଡ଼ିଶାନ ଭୁଦୁ ମାସର ପଞ୍ଚମୀ ତିଥିନ ନୂଆଖାଇ ପାଳିତ ହେଉଥିବା ବେଳେ ଚତୁର୍ଥୀ ଦିନ ଖଡ଼ିଆଲ ରାଜପରିବାରର ଦୁହି ଅଧିଷ୍ଠାତ୍ରୀ ଦେବୀଙ୍କ ନବାନ୍ନ ଲାଗି କରାଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ରମାଇ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବିଜ୍ଞାନଗାରକେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍। ବିଜ୍ଞାନଗାର ନଥିବା 3D ପ୍ରିଣ୍ଟର ଗାଣିତିକ ବୈଦ୍ୟୁତିକ ସରଞ୍ଜାମ ସବୁ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷା ଦେଇପାରିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ପୂର୍ବତଟ ରେଳବାଇ ଇ ଆର୍ଥିକ ବଜେଟ୍ରେ ଖାଲି 148 ଦିନ ଭିତରେ 100 ନିୟୁତ ଟନ୍ ମାଲ ପରିବହନ କରି ମାଇଲ ଖୁଣ୍ଟା ହାସଲ କରିଛି। ଗଲା ବଛର ଇ ସମୟ ତୁଳନାଥି ଏଥର 8% ଅୟତ୍କା ମାଲ ପରିବହନ ହୋଇଛି। ସମ୍ବଲପୁର ରେଳମଣ୍ଡଳ ତରଫୁ 17 ନିୟୁତ ଟନ୍ ମାଲ ପରିବହନ ହୋଇଛି। ଦେବଗଡ଼ର ଗଣପର୍ବ ପ୍ରସିଦ୍ଧ ଗଣେଶ ମେଳା ହୋମଯଜ୍ଞ ଆଉ ଭଜନ ସନ୍ଧ୍ୟା ଗଲାକାଇଲ ମୂଲ ହୋଇଛି। ଗଲାକାଇଲ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି 56 ଭୋଗ ସହିତ ସନ୍ଧ୍ୟା ଆଳତି କରିଥିଲେ। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ଅଲଗା ଅତିଥିମାନେ ଉପସ୍ଥିତ ଥିଲେ। ଅହମ୍ମଦାବାଦଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନ୍ସିପ୍ଠି ଓଡ଼ିଶାର ବିଦୁସ୍ମିତା ଭୋଇ ଜୁନିୟର 63 କିଲୋ ଓଜନ ବର୍ଗଥି ସ୍ୱର୍ଣ୍ଣପଦକ ଜିତିକରି ରାଜ୍ୟ ଲାଗି ଗୌରବ ଆଣିଛନ୍। ଇତାକେ ମିଶାଇକରି 3 ଦିନେ ରାଜ୍ୟକେ 4ଟା ସ୍ୱର୍ଣ୍ଣପଦକ ମିଳିଛେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଓଡ଼ିଶା ସମୁଦ୍ରଖଣ୍ଡି ଇଲାକାନ ହୋଇଥିବା ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଗତିକରି ଆଇବାକାଲି ତକ୍ ଗଭୀର ଅବପାତ ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ଆଇବା 24 ଘଣ୍ଟା ଭିତରେ କଳାହାଣ୍ଡି ବରଗଡ଼ ବଲାଙ୍ଗୀର ଆଉ ନୂଆପଡ଼ାନ ଅତି ଜବର ବର୍ଷା ନେଇକରି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।